ଆମର ବସା ପାଲେ ଜୟନ୍ତୀ ମହଲା 11 ନମ୍ବର ୱାର୍ଡ। ବର୍ଷା ହେଲା ଆଡକୁ ପାଣି ଯିବା ସୁବିଧା ନାହିଁ। ପଛ ପଟେ ଯୋଉ ପାଣି ଯାଉଥିଲା ସେ ପାଚେରି ବର୍ତ୍ତମାନ ହେଇଯାଇଛି, ମାଟି ବଳିଆ ପଡିକିଣି ସେପଟ ଉଚା, ଏପଟେ ପାଣି ଯିବା ସୁବିଧା ନାହିଁ, ଘର ଭିତରେ ପାଣି ପଶୁଛି। ଆମର ଅନୁରୋଧ ଡ୍ରେନ ଟା କରାଯାଉ, ଡ୍ରେନ ନକଲେ ଅସୁବିଧା ହେବ, ପାଣି ତ ଘରେ ପଶୁଛି। ବର୍ଷା ହେଲେ ଆମେ ରାତି ସାରା ଶୋଉ ନାହୁଁ, ଉଠିକିଣି ସେ ପାଣି ଗୁଆ ନ କରୁଛୁ, କୁଆଡେ ଢାଳିବାକୁ ବି ଆମର ରାସ୍ତା ନାହିଁ। ଏତିକିରୁ ରହୁଛି ଆଉ।